आकाशवाणी ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଦୁଇଦିନିଆ ପୋଲାଣ୍ଡ ଗସ୍ତରେ ଯାଇ ୱାରସ୍ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାକାଶ ଅର୍ଥନୀତି ଆସନ୍ତା 10 ବର୍ଷ ମଧ୍ୟରେ 5 ଗୁଣା ବୃଦ୍ଧି ପାଇବ କହିଲେ ମହାକାଶ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଆସନ୍ତା 23 ତାରିଖରେ ପାଳନ କରାଯିବ ଜାତୀୟ ମହାକାଶ ଦିବସ। ନାଗରିକଙ୍କ ଅଭିଳାଷ ଓ ଆକାଂକ୍ଷା ପୂରଣ ଦିଗରେ ଭାରତ ଓ ଆଫ୍ରିକା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି କହିଲେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ। ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ ଓ ଡାକ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ବାଂଲାଦେଶ କ୍ରିକେଟ୍ ବୋର୍ଡ ସଭାପତି ପଦରୁ ଇସ୍ତଫା ଦେଲେ ନାଜମୁଲ୍ଲା ହାସନ ପପନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ପୋଲାଣ୍ଡ ଗସ୍ତରେ ଯାଇ ଆଜି ୱାରସ୍ଠାରେ ପହଞ୍ଚିଛନ୍ତି। ୱାରସ୍ ସାମରିକ ବିମାନ ବନ୍ଦରଠାରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି। ଶ୍ରୀ ମୋଦି ଜାମସେଦ ନୱନଗର ସ୍କାରକୀ ଏବଂ ମଣ୍ଟେ କ୍ୟାସିନୋ ଏବଂ କୋଲ୍ଲାପୁର ସ୍କାରକୀଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ପରେ ୱାରସ୍ଠାରେ ଭାରତୀୟ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ପୋଲାଣ୍ଡ ଗସ୍ତ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ପୋଲାଣ୍ଡ ମଧ୍ୟ ୟୁରୋପରେ ଏକ ପ୍ରମୁଖ ଅର୍ଥନୈତିକ ଭାଗିଦାରୀ ରାଷ୍ଟ୍ର। ସେ କହିଛନ୍ତି ଗଣତନ୍ତ୍ର ଏବଂ ବହୁମୁଖୀ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ତାଙ୍କ ଗସ୍ତର ଲକ୍ଷ୍ୟ। 45 ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ପୋଲାଣ୍ଡ ଗସ୍ତ। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର 70 ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ରାଷ୍ଟ୍ରପତି ଆଣ୍ଡ୍ରିଜ୍ ଡୁଡାଙ୍କ ସହ ସାକ୍ଷାତ ଆଲୋଚନା କରିବେ। ପୋଲାଣ୍ଡ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତା 23 ତାରିଖରେ ୟୁକ୍ରେନ୍ ଗସ୍ତ କରିବେ। 1992 ମସିହାରେ ଭାରତ ୟୁକ୍ରେନ୍ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରଠାରୁ ପ୍ରଥମ ଥର ଲାଗି ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ସେଠାକାର ରାଷ୍ଟ୍ରପତି ଭଲଦିମିର୍ ଜେଲେନ୍ସ୍କିଙ୍କ ଆମନ୍ତ୍ରଣ କ୍ରମେ ସେହି ଦେଶ ଗସ୍ତ କରୁଛନ୍ତି। ୟୁକ୍ରେନ୍ ଗସ୍ତ ସମ୍ପର୍କରେ ମତାମତ ଦେଇ ଶ୍ରୀ ମୋଦି କହିଛନ୍ତି ସେହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ସେ ଆଶା ପ୍ରକାଶ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଏବଂ ଲାଗି ରହିଥିବା ୟୁକ୍ରେନ୍ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ନେଇ ଆଲୋଚନା କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କିଭ୍ଠାରେ ସେଠାକାର ନେତୃବୃନ୍ଦଙ୍କ ସହିତ ରାଜନୈତିକ ବାଣିଜ୍ୟ ଅର୍ଥନୀତି ପୁଞ୍ଜିନିବେଶ ଶିକ୍ଷା ସଂସ୍କୃତି ମାନବୀୟ ସହାୟତା ଜନସମ୍ପର୍କ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବେ। ଏତଦ୍ବ୍ୟତୀତ ଶ୍ରୀ ମୋଦି ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟ ଏବଂ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଉପରାଷ୍ଟ୍ରପତି ଜଗଦୀପ ଧନକର ଆସନ୍ତା ଶୁକ୍ରବାର ଗୁଜରାଟର ଅହମ୍ମଦାବାଦ ଏବଂ ଗାନ୍ଧୀନଗର ଗସ୍ତ କରିବେ। ଏହି ଗସ୍ତ କାଳରେ ଶ୍ରୀ ଧନକର ଗାନ୍ଧୀନଗରସ୍ଥିତ ଜାତୀୟ ଫୋରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ପ୍ରାଧ୍ୟାପକମାନଙ୍କୁ ଉଦ୍ବୋଧନ ଦେବେ। ଅହମ୍ମଦାବାଦରୁ ଗୁଜରାଟ ବିଶ୍ୱବିଦ୍ୟାଳୟଠାରେ ଧର୍ମଧାମ ଆନ୍ତର୍ଜାତିକ ସମ୍ମିଳନୀରେ ଉପରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ଆସନ୍ତା 10 ବର୍ଷ ମଧ୍ୟରେ ମହାକାଶ ଅର୍ଥନୀତି 5 ଗୁଣା ବୃଦ୍ଧି ପାଇ $44 ବିଲିୟନ୍ରେ ପହଞ୍ଚିବ ବୋଲି ମହାକାଶ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଜାତୀୟ ମହାକାଶ ଦିବସ ଆସନ୍ତା 23 ତାରିଖରେ ସମଗ୍ର ଦେଶରେ ପାଳନ କରାଯିବାକୁ ଯାଉଥିବା ଅବସରରେ ସିଂ ଏହା କହିଛନ୍ତି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି ଚନ୍ଦ୍ରକୁ ଛୁଇଁବା ଜୀବନକୁ ଛୁଇଁବା ଭାରତୀୟ ମହାକାଶର ଗାଥା। ଏହାର ଅର୍ଥ ସମାଜ ଓ ପ୍ରଯୁକ୍ତି ଉପରେ ମହାକାଶ ଅନ୍ୱେଷଣକୁ ଗୁରୁତ୍ୱ ଦେବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଏହାର ମୁଖ୍ୟ ଉତ୍ସବକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ମହାକାଶ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏ ନେଇ ଆଜି ସୂଚନା ଦେଇଛନ୍ତି। ଗତବର୍ଷ ଅଗଷ୍ଟ 23 ତାରିଖରେ ଚନ୍ଦ୍ରଯାନ 3 ମିଶନ ଜରିଆରେ ଚନ୍ଦ୍ରର ଭୂପୃଷ୍ଠରେ ବିକ୍ରମର ଅବତରଣକୁ ସ୍କରଣ କରାଯାଇ ଏହି ଦିବସ ପାଳନ କରାଯାଉଛି। ଫଳରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ଚନ୍ଦ୍ରପୃଷ୍ଠରେ ପହଞ୍ଚବା ସହ ଏହାର ଦକ୍ଷିଣ ମେରୁରେ ଅବତରଣ କରିବାରେ ପ୍ରଥମ ରାଷ୍ଟ୍ରର ମାନ୍ୟତା ପାଇଥିଲା। ସୂଚନାଯୋଗ୍ୟ ଗତବର୍ଷ ଅଗଷ୍ଟ 23 ତାରିଖରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ଅବତରଣ କରିବା ପରେ ସେ ନିର୍ଦ୍ଦିଷ୍ଟ ସ୍ଥାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିବଶକ୍ତି ପଏଣ୍ଟ ନାମରେ ନାମିତ କରିଥିଲେ। ଏଥିସହିତ ସେହି ଦିନକୁ ଜାତୀୟ ମହାକାଶ ଦିବସ ପାଳନ କରିବାକୁ ସେ ଘୋଷଣା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ଶୁକ୍ରବାରଠାରୁ 4 ଦିନିଆ ଆମେରିକା ଗସ୍ତରେ ଯିବେ। ସେ ତାଙ୍କ ଆମେରିକୀୟ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ। ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ଗସ୍ତ ଭାରତ ଆମେରିକା ସମ୍ପର୍କ ଏବଂ ଏକାଧିକ ସ୍ତରରେ ପ୍ରତିରକ୍ଷା କାର୍ଯ୍ୟରେ ବୃଦ୍ଧି ପାଉଥିବା ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ। ଏହି ଗସ୍ତ ଭାରତ ଆମେରିକାର ବିସ୍ତୃତ ବୈଶ୍ୱିକ ରଣନୀତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଭବିଷ୍ୟତ ସହଭାଗିତାକୁ ଦୃଷ୍ଟିରେ ରଖି ଶ୍ରୀ ସିଂ ଆମେରିକାର ପ୍ରତିରକ୍ଷା ଶିଳ୍ପଗୋଷ୍ଠୀର ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ। ଏହି ଗସ୍ତ ଅବସରରେ ସେ ସେଠାକାର ଭାରତୀୟଙ୍କ ସହିତ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ନାଗରିକଙ୍କ ଅଭିଳାଷ ଲକ୍ଷ୍ୟ ଓ ଆକାଂକ୍ଷା ପୂରଣ ଦିଗରେ ଭାରତ ଓ ଆଫ୍ରିକା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ନୂଆଦିଲ୍ଲୀରେ ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇ ଭାରତ ଆଫ୍ରିକା ବ୍ୟବସାୟିକ ସମ୍ମିଳନୀରେ ଯୋଗ ଦେଇଥିବା ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକର ବାଣିଜ୍ୟ ମନ୍ତ୍ରୀମାନଙ୍କର ସ୍ୱତନ୍ତ୍ର ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ ଏହା କହିଛନ୍ତି। ଭାରତ ଓ ଆଫ୍ରିକୀୟ ଦେଶର ଲୋକମାନଙ୍କ ଜୀବନମାନରେ ଉନ୍ନତି ଆଣିବା ସହ ସେଠାରେ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉକ୍ତିକୁ ଦୋହରାଇ ଶ୍ରୀ ଗୋଏଲ କହିଛନ୍ତି, ଆଫ୍ରିକା ସହ ଭାରତର ସମ୍ପର୍କ 10ଟି ନୀତିକୁ ନେଇ ଗତି କରୁଛି। ଏଥିରେ ଆଫ୍ରିକାକୁ ଅଗ୍ରାଧିକାର ଦିଆଯାଉଛି ବୋଲି ସେ କହିଛନ୍ତି। ଜି20 ସମ୍ମିଳନୀରେ ଆଫ୍ରିକୀୟ ସଂଘକୁ ସାମିଲ କରି ସ୍ଥାୟୀ ସଦସ୍ୟତା ଦେବାରେ ଭାରତ ପ୍ରମୁଖ ପଦକ୍ଷେପ ନେଇଥିଲା ବୋଲି ଶ୍ରୀ ଗୋଏଲ କହିଛନ୍ତି। ଖଦୀ ଏବଂ ଗ୍ରାମୋଦ୍ୟୋଗ ଆୟୋଗ କେଭିଆଇସି ଡାକ ବିଭାଗ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି ବୁଝାମଣା ଅଧୀନରେ ଡାକ ବିଭାଗର କର୍ମଚାରୀମାନେ ଦେଶରେ ସ୍ଥାପନ କରାଯାଉଥିବା ନୂଆ ଡାକଘରଗୁଡ଼ିକୁ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିବେ। ଡାକଘରଗୁଡ଼ିକରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟିକାରୀ କାର୍ଯ୍ୟକ୍ରମ ପିଏମ୍ଇଜିପି ଅଧୀନରେ ହେଉଥିବା ବିଭିନ୍ନ କାର୍ଯ୍ୟର ତଦାରଖ କରିବେ। କେଭିଆଇସି ପକ୍ଷରୁ କର୍ମଚାରୀମାନଙ୍କୁ ଏ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ। ବୁଝାମଣା ପତ୍ରରେ ଡାକ ବିଭାଗର ଉପମହାପ୍ରବନ୍ଧକ ଡକ୍ଟର ଅମନପ୍ରୀତ ସିଂ ଏବଂ ପିଏମ୍ଇଜିପିର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜନ ବାବୁ ସ୍ୱାକ୍ଷର କରିଥିଲେ। ଗ୍ଲୋବାଲ୍ ଫାଇନାନ୍ସ ସେଣ୍ଟ୍ରାଲ୍ ବ୍ୟାଙ୍କର ରିପୋର୍ଟ କାର୍ଡରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏ+ ରେଟିଂ ପାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆର୍ବିଆଇରେ ଅର୍ଥନୈତିକ ଅଭିବୃଦ୍ଧି ଓ ସ୍ଥିରତା ବଜାୟ ରଖିବାରେ ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱକୁ ଏହା ମାନ୍ୟତା ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ ଏମ୍ସ ଦିଲ୍ଲୀ ପକ୍ଷରୁ ରେସିଡେଣ୍ଟ ଡାକ୍ତରମାନଙ୍କୁ ରୋଗୀମାନଙ୍କ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି କାର୍ଯ୍ୟରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି। ଏମ୍ସ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଡାକ୍ତରମାନଙ୍କୁ ସୁରକ୍ଷା ଯୋଗାଇଦେବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ। ଚିକିତ୍ସା ସେବା ଯୋଗାଉଥିବା କର୍ମଚାରୀମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ଲାଗି ସୁପ୍ରିମକୋର୍ଟ ମଧ୍ୟ ଦୃଢ଼ ପ୍ରତିଶ୍ରତିବଦ୍ଧ। ଏମ୍ସ ପକ୍ଷରୁ ଏକ କମିଟି ଗଠନ କରାଯାଇ ଡାକ୍ତରମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ଏହି କମିଟିରେ ମେଡିକାଲ କଲେଜର ଡିନ୍ ଅଧ୍ୟକ୍ଷ ରହିବେ ଏବଂ ତାଙ୍କ ସହ ଅନ୍ୟ 4 ଜଣ ସଦସ୍ୟ ରହିବେ। ମେଡିକାଲ କଲେଜ ସଂସ୍ଥାନରେ ମଧ୍ୟ 15 ଜଣିଆ ସଦସ୍ୟ ବିଶିଷ୍ଟ ଏକ ସ୍ୱତନ୍ତ୍ର କମିଟି ରହିବ। ଏହା ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସହ ରୋଗୀମାନଙ୍କ ସମ୍ପର୍କୀୟ ଏବଂ ଡାକ୍ତରମାନଙ୍କୁ ସୁରକ୍ଷା ପ୍ରଦାନ ଦିଗରେ କାର୍ଯ୍ୟ କରିବ। ଡାକ୍ତରଖାନା ପରିସରର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଏହି କମିଟି ଅନୁଧ୍ୟାନ କରିବ। କୋଲକାତାସ୍ଥିତ ଆର୍ଜିକର ମେଡିକାଲ କଲେଜରେ ହୋଇଥିବା ଦୁଷ୍କର୍ମ ଘଟଣାର ପ୍ରତିବାଦରେ ଆଜି ଦିଲ୍ଲୀ ଯନ୍ତରମନ୍ତରଠାରେ ଲେଡି ହାର୍ଡିଙ୍ଗେ ମେଡିକାଲ କଲେଜ, ମୌଲାନା ଆଜାଦ ମେଡିକାଲ କଲେଜ, ବର୍ଦ୍ଧମାନ ମହାବୀର ଏବଂ ସଫଦରଜଙ୍ଗ ହସ୍ପିଟାଲର ରେସିଡେଣ୍ଟ ଡାକ୍ତରମାନେ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନର ଅଂଶସ୍ୱରୂପ ଦିଲ୍ଲୀ ଏମ୍ସର ରେସିଡେଣ୍ଟ ଡାକ୍ତରମାନେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 25 ତାରିଖ ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ବାଂଲାଦେଶ କ୍ରିକେଟ୍ ବୋର୍ଡ ବିସିବି ସଭାପତି ନାଜମୁଲ ହାସନ ପାପନ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଢାକାର ଯୁବ କ୍ରୀଡ଼ା ମନ୍ତ୍ରଣାଳୟଠାରେ ଅନୁଷ୍ଠିତ ବିସିବିର ଏକ ଜରୁରୀକାଳୀନ ବୈଠକରେ ଏହି ନିଷ୍ପଭି ଘୋଷଣା କରାଯାଇଛି। ବିସିବିର ଏହି ବୋର୍ଡର କାର୍ଯ୍ୟକାଳ ଆସନ୍ତା ବର୍ଷ ଅକ୍ଟୋବର ମାସରେ ଶେଷ ହେବାର ଥିଲା, କିନ୍ତୁ ଦେଶରେ ରାଜନୈତିକ ପରିବର୍ତ୍ତନ କାରଣରୁ ନାଜମୁଲ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଦୁଇଦିନିଆ ପୋଲାଣ୍ଡ ଗସ୍ତରେ ଯାଇ ୱାରସ୍ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାକାଶ ଅର୍ଥନୀତି ଆସନ୍ତା 10 ବର୍ଷ ମଧ୍ୟରେ 5 ଗୁଣା ବୃଦ୍ଧି ପାଇବ କହିଲେ ମହାକାଶ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଆସନ୍ତା 23 ତାରିଖରେ ପାଳନ କରାଯିବ ଜାତୀୟ ମହାକାଶ ଦିବସ। ନାଗରିକଙ୍କ ଅଭିଳାଷ ଓ ଆକାଂକ୍ଷା ପୂରଣ ଦିଗରେ ଭାରତ ଓ ଆଫ୍ରିକା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି କହିଲେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ। ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ ଏବଂ ଡାକ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ବାଂଲାଦେଶ କ୍ରିକେଟ୍ ବୋର୍ଡ ସଭାପତି ପଦରୁ ଇସ୍ତଫା ଦେଲେ ନାଜମୁଲ୍ଲା ହାସନ ପାପନ।